ନମସ୍କାର, ମୁଁ କୁନ୍ତଳା ବେହେରା କହୁଛି, 50 ନମ୍ବର ୱାର୍ଡ ଜଗନ୍ନାଥ ବସ୍ତିରୁ। ଆମର ଏଠି ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହଉଛୁ, ଠିକରେ ପାଣି ଆସୁନି। ଆମେ ଯେହେତୁ ବାହାରେ କାମ କରିବୁ, ସକାଳେ ଯାଉଛୁ ସନ୍ଧ୍ୟାରେ ଆସୁ, ଠିକସେ ପାଣି ବି ରଖି ବି ପାରୁନୁ, ଯାହାଫଳରେ ଆମର ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡୁଛି। ଆମର ଠିକସେ ଡ୍ରେନ୍ ବି ନାହିଁ, ଡ୍ରେନ୍ ଆମେ ନିଜେ ବନେଇଛୁ, କିନ୍ତୁ ତାର କଭର ଏପର୍ଯ୍ୟନ୍ତ ହେଇନି। ଛୁଆ ପିଲା ଯେହେତୁ ଖେଳା ଖେଳି କରୁଛନ୍ତି, ବର୍ଷା ଦିନ ପାଣି ଫାଣି ଜମା ହେଇକିରି ମଶା ସବୁ ଏସବୁ ସବୁ ହଉଛନ୍ତି, ଇଆଡୁ ସାର ପୋକ ସବୁ ବୁଲୁଛନ୍ତି, ସେଥିପାଇଁ ତା ପାଇଁ କିଛି ବ୍ୟବସ୍ଥା କରନ୍ତୁ, ଡ୍ରେନ୍ ପାଇଁ ଗୋଟେ ବ୍ୟବସ୍ଥା କରନ୍ତୁ। ଆଉ ଆମର କେମିତି ପାଣି ଆମେ ଠିକ ସେ ସୁବିଧାରେ ପାଇପାରିବୁ, ଦିନକୁ 2 ଘଣ୍ଟା ଲେଖାଏଁ ପାଣି ଦେଲେ ତ ଆମ ପାଇଁ ସଫିସିଏଣ୍ଟ ହବ, ତା ପାଇଁ କିଛି ଗୋଟେ ବ୍ୟବସ୍ଥା କରନ୍ତୁ।